ಜಾನಂತ ಏವ ಜಾನಂತು ಕಿಂ ಭೌತ್ಯಾನಮೇ ಪ್ರಭೋ ಮನಸೋ ವಪುಸೋ ವಾಚೋ ವೈಭವಂತರ ಗೋಚರ ಭಗವಾನ ಉದ್ದೇಶ ಭಕ್ತಿ ಕರ್ಮ ಬಿಡಿ ಕ ତେଣୁ ଏହିଭଳି ଭାବରେ ଭଗବାନ ଏଠାରେ ପରମାତ୍ମା ରୂପରେ ସବୁ ସ୍ଥାନରେ ଅଛନ୍ତି, ଆପଣ ହୃଦୟରେ ଅଛନ୍ତି ଏବଂ ସବୁ ସ୍ଥାନରେ ଅଛନ୍ତି, କିନ୍ତୁ ସେଠି ଭଗବାନ ସ୍ୱୟଂ ବିରାଜ, ସେ ପରମାତ୍ମା ରୂପରେ ନାହାନ୍ତି। ଯାହା ହେଉ, ଏହି ପ୍ରପଞ୍ଚ ଭଗବାନ ସେହି ନିଷ୍ପ୍ରପଞ୍ଚରୁ ଏ ପ୍ରପଞ୍ଚକୁ ଆସନ୍ତି। ଯେ ପ୍ରପନ୍ନ ଜନତା ଆନନ୍ଦ ସମୂହ ପ୍ରତିତ ପ୍ରଭୁ, ପ୍ରପନ୍ନ ଜନତା ଯେଉଁମାନେ ଆପଣଙ୍କର ଶରଣରେ ଯାଇଛନ୍ତି, ଭଗବାନଙ୍କର ଆସିବାର ତ ବହୁତ କାରଣ ରହିଛି, କିନ୍ତୁ ମୁଖ୍ୟ କାରଣ ହେଉଛି ଯେ ବିଶେଷ ଭାବରେ ପରିତ୍ରାଣାୟ ସାଧୁନା, ସାଧୁମାନଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି। ଆନନ୍ଦ ସନ୍ଦୋହମ ଅନେକ ଆନନ୍ଦ ଆନନ୍ଦାନୁଭୂତି ବର୍ଜନ, କିନ୍ତୁ ସେଇ ଭଗବାନଙ୍କୁ ଯେଉଁମାନେ ଅପ୍ରପନ୍ନ, ଯେଉଁମାନେ ଶରଣ ନ ମାମ ଦୁଷ୍କୃତି ନ ମୂଢ଼ା ପର୍ଯ୍ୟନ୍ତ ନରାଗମ, ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ ଭଗବାନ, ସେମାନେ ଆନନ୍ଦ ପ୍ରାପ୍ତ ହୋଇପାରନ୍ତି ନାହିଁ। ଯଦି ଭଗବାନ ଆନନ୍ଦ ଘନ ତାଙ୍କ ସହିତ ସେମାନେ ଯୁକ୍ତ, କିନ୍ତୁ ସେମାନେ ପ୍ରତିକୂଳ ଭାବରେ ଭଗବାନଙ୍କ ସହିତ ଯୁକ୍ତ, ସେଥିପାଇଁ ସେମାନେ ଆନନ୍ଦ ପ୍ରାପ୍ତ ହୋଇପାରନ୍ତି ନାହିଁ। କଂସ ଯେଉଁଭଳି, ସେଥିପାଇଁ ଭଗବାନ ନାରଦଙ୍କୁ କହୁଛନ୍ତି ଭାଗବତ ସପ୍ତମ ସ୍କନ୍ଧରେ ଯେ ଯଥା ବୈରାଣ ବନ୍ଧିନା, ଯେମିତି ଆମେ ନ ତଥା ଭକ୍ତି ଯୋଗେନ ଇତିମେ ନିଶ୍ଚିତ ଆମେ ମଧ୍ୟ, ଭାଗବତ ସପ୍ତମ ସ୍କନ୍ଧରେ ନାରଦଙ୍କୁ କହୁଛନ୍ତି ଯେଭଳି ଯଥା ବୈରାଣ ବନ୍ଧିନା, ବୈରରେ କିଏ ସେମାନେ ଭଗବାନ ସହିତ ଯୁକ୍ତ ହୋଇଥିଲେ, କଂସ ରାବଣ ଏମାନେ ସବୁ, ହିରଣ୍ୟକଶିପୁ ହିରଣ୍ୟାକ୍ଷ ଏମାନେ ସବୁ ଶତ୍ରୁ ଭାବରେ ଭଗବାନଙ୍କୁ ଭାବୁଥିଲେ, ଚିନ୍ତା କରୁଥିଲେ। ତେଣୁ ନାରଦଙ୍କୁ କହୁଛନ୍ତି ସପ୍ତମ ସ୍କନ୍ଧ ପ୍ରଥମ ଅଧ୍ୟାୟ ଶୋକ ସତେଇଶରେ ଯଥା ବୈରାଣ ବନ୍ଧନେ ମର୍ତ୍ତ୍ୟ ସ୍ତନ୍ମୟତା ଜ୍ଞା, ବୈରାଣ ବନ୍ଧନରେ ଚିନ୍ତା କରି ଶତ୍ରୁ ଭାବରେ ଚିନ୍ତା କରି ଯେଉଁଭଳି ଭାବରେ ମର୍ତ୍ତ୍ୟ ବା ଜୀବମାନେ ଭଗବାନଙ୍କୁ ସେ ଚିନ୍ତା କରିପାରିବେ, ନ ତଥା ଭକ୍ତି ଯୋଗ ଇତିମେ ନିଶ୍ଚିତା ମତି, ନାରଦମୁନି କହୁଛନ୍ତି ଭକ୍ତି ସମ୍ରାଟ ଭକ୍ତିର ଅବତାର, ସେ କହୁଛନ୍ତି ନ ତଥା ଭକ୍ତି ଯୋଗ, ଆମେ ଯେଉଁମାନେ ଭଗବାନ ଭକ୍ତି କରୁଛେ ଆମେ ଏଭଳି ଭାବରେ ତା ମେଦା ହୋଇପାରିବା ନାହିଁ, ଯେଭଳି ବୈରାଣ ବନ୍ଧନେ ଅସୁରମାନେ ଯେଭଳି ଭାବରେ ଭଗବାନଙ୍କୁ ସବୁ ଚିନ୍ତା କରୁଥିଲେ। ଆମେ କହିବା ପ୍ରଭୁ ନାରଦମୁନି ଯେଉଁ କହୁଛନ୍ତି, ଯୁଧିଷ୍ଠିର ମହାରାଜ କହୁଛନ୍ତି, ଯୁଧିଷ୍ଠିର ପ୍ରଭୁ ଆପଣ ଏଇଟା କହୁଛନ୍ତି ଏଇଟା ଠିକ୍ କହିଲେ ହେବନି, ଏଇଟା ସବୁବେଳେ ସମ୍ଭବ ହେବ ନା, ନା ନା ଇତିମେ ନିଶ୍ଚିତ ଆମେ ମତି, ମୋର ନିଶ୍ଚିନ୍ତ ମତି ଏତେ କୌଣସି ସନ୍ଦେହ ନାହିଁ। ଯେମିତି ସନ୍ଧ୍ୟା ଭଗବତ ଗୀତା ମାଧ୍ୟମରେ କହିଲେ ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାଠ ଧନୁର୍ଧର ତତ୍ର ଶ୍ରୀ ବିଜୟ ଭୋଗୀ ଧ୍ରୁବା ମିତି ମତେ ମମ, ଇଏ ମୋର ମତି ନିଶ୍ଚିନ୍ତ ଭାବରେ। ଯେଉଁଠି ଅର୍ଜୁନ ଅଛନ୍ତି ଧନୁର୍ଧାରୀ ଭଗବାନଙ୍କ ଭକ୍ତ ଅଛନ୍ତି, ଯେଉଁଠି ଭଗବାନ ଅଛନ୍ତି ସେଠି ନିଶ୍ଚିନ୍ତ ଭାବରେ ସମସ୍ତ ବିଜୟ ସମସ୍ତ ନୀତି ସମସ୍ତ ଐଶ୍ୱର୍ଯ୍ୟ ସବୁବେଳେ ପାଇଁ ଧ୍ରୁବା ସବୁବେଳେ ପାଇଁ ରହିବ, ଏତେ ନିଶ୍ଚିନ୍ତ ମତି ମୋର କୌଣସି ଏଥିରେ କୌଣସି ମାନେ ମୋର ସନ୍ଦେହ କୌଣସି ନାହିଁ, ନିଶ୍ଚିତ ମତି ନାରଦମୁନି ସରକାର କହୁଛନ୍ତି ଇତିମେ ନିଶ୍ଚିତ ଆମ ମତି। ତେଣୁ ପ୍ରପାତ ମହାରାଜ ଭାରତ ଭାଷାରେ କହିଛନ୍ତି ଯେ ନାରଦମୁନି ଯେଉଁମାନେ ଅତ୍ୟନ୍ତ ଉନ୍ନତ ଭକ୍ତ ଏଠି ଯେଉଁ କହୁଛନ୍ତି ବ୍ରହ୍ମା, ଅତ୍ୟନ୍ତ ଉନ୍ନତ ଭକ୍ତ ଆମ ପରମ୍ପରାରେ ବ୍ରହ୍ମା ଅଛନ୍ତି ଜଗଦ୍ଗୁରୁ, ସେ କହୁଛନ୍ତି ମୁଁ ଜାଣିନି, ସେଇଭଳି ଭାବରେ ନାରଦମୁନିକ ମଧ୍ୟ ସେଇଭଳି ଭାବରେ ସେ ଚିନ୍ତାରେ କହୁଛନ୍ତି ପ୍ରକୃତରେ ମୁଁ କିଛି ଭକ୍ତ ନୁହଁ, ମୁଁ କ'ଣ ଚିନ୍ତା କରିବି ଭଗବାନଙ୍କୁ, ହରେ କୃଷ୍ଣ 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 ହରେ ହରେ ରାମ ହରେ ରାମ 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 ଶୁଣମାନେ ଜପିଦେଲେ ଆମ ହେଉଛି ବହୁତ ବଢ଼ିଆ ହେଇଗଲା। କିନ୍ତୁ କଂସ ବିଷୟରେ କୁହାଯାଉଛି ସେ କେମିତି ଚିନ୍ତା କରୁଥିଲା, ନା ସବୁବେଳେ ସେ ଚିନ୍ତା କରୁଥିଲା ଗୁଞ୍ଜା ଆସିନ ପର୍ଯ୍ୟଟନ ଦଶମ ସମୟରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଭଗବାନ ଖବର ମିଳିଗଲା ଯେ ଭଗବାନ ଦେବଙ୍କ ଗର୍ଭରେ ଆବିର୍ଭାବ ହୋଇଗଲେ, ଏ କଥା ଦେବତାମାନେ ଜାଣିଲେ ଏବଂ ଅସୁରମାନେ ମଧ୍ୟ ଜାଣିଲେ, କିନ୍ତୁ କଂସ ଯେତେବେଳେ ଜାଣିଲା ସେତେବେଳେ ସେ କ'ଣ ହେଲା, ଯେତେବେଳେ ଯେତେବେଳେ ଦେଖିଲା ଦେବଙ୍କୁ ଦେଖିଲା ସେ କହିଲା ନିଶ୍ଚିନ୍ତ ଭାବରେ ଅହୋ ମେ ପ୍ରାଣ ମୋର ହରି ଗୁହା, ନିଶ୍ଚିତ ଭାବରେ ମୋର ପ୍ରାଣ ଯେ ହରଣ କରିବେ ହରି, ନିଶ୍ଚିନ୍ତ ଭାବରେ ଆମର ଗର୍ଭରେ ଏ ଗୁହା ବା ଗହ୍ୱରରେ ରହିଛନ୍ତି, ଯେମିତି ହରି ବା ସିଂହ ଯେମିତି ଗହ୍ୱରରେ ରୁହେ ସେଭଳି ଭାବରେ ଚିନ୍ତା କରୁଛି। ତେଣୁ ସେ କ'ଣ କରୁଛି ନା ସବୁବେଳେ ଭଗବାନଙ୍କୁ ସେ ଚିନ୍ତା କରୁଛି। ଆସିନ ସମ୍ବିଷନ ତିଷ୍ଠନ ଭୁଞ୍ଜାନ ପ୍ରତ୍ୟାପନ ମହି ଚିନ୍ତୟନ ଋଷି କେଶ ଅପସତ ଯେତେବେଳେ ବସୁଧର ଚିନ୍ତା କରୁଥିଲା, ଆସିନ ସମ୍ବିଷନ ଯେତେବେଳେ ଯେଉଁ ସ୍ଥାନରେ ଥିଲେ ମଧ୍ୟ ସେ ଭଗବାନ ଚିନ୍ତା କରୁଥିଲା, ତିଷ୍ଠନ ଏବଂ ଭୁଞ୍ଜାନ ଖାଦ୍ୟ ଖାଇଲା ବେଳେ ମଧ୍ୟ ଚିନ୍ତା କରୁଥିଲା, ପର୍ଯ୍ୟଟନ ମହି ଯେତେବେଳେ ଶାସନ କରିବା ପାଇଁ ବିଭିନ୍ନ ସ୍ଥାନକୁ ଯାଉଥିଲା ସେତେବେଳେ ମଧ୍ୟ ଭଗବାନ ଚିନ୍ତା କରୁଥିଲା। ଚିନ୍ତା ଋଷିକି ଏଭଳି ଚିନ୍ତା କରୁଥିଲା, ଅପଶ୍ୟତ ତନ୍ମୟମ ଜଗତ ସବୁଠେ ସେ ଋଷିକି ଚିନ୍ତା ଦେଖୁଥିଲା, ଅପଶ୍ୟତ ସବୁବେଳେ ସେ ଭଗବାନଙ୍କୁ ଦେଖୁଥିଲା, କିନ୍ତୁ ସେ ଆନନ୍ଦ ପ୍ରାପ୍ତ ହେଇପାରୁନଥିଲା, ସେ ଭୟ କରୁଥିଲା। କଂସ କଂସ ଭୋଜପତେ ଭୋଜପତେ ଯେ ହେଉଛନ୍ତି ମୃତ୍ୟୁ ଭୋଜପତେ, ଭଗବାନ ଯିଏକି ଆନନ୍ଦ କନ୍ଦ ତାକୁ ଦେଖିକି ସେ ଭାବୁଥିଲା ଇଏ ହେଉଛନ୍ତି ସାକ୍ଷାତ ମୃତ୍ୟୁ ମୃତ୍ୟୁ ଭୋଜପତେ। ଦଶମ ସ୍କନ୍ଦ ଯେତେବେଳେ ଭଗବାନ ଯାଇଛନ୍ତି ସେ ନରଳ ପାଖକୁ ଯାଇଛନ୍ତି, ସେଠି ବା କଂସ ଭାବ ଚିନ୍ତା କରୁଛି ଭଗବାନ ସେ ଆନନ୍ଦ ପ୍ରାପ୍ତ ହେଇପାରୁନି, କିନ୍ତୁ ବ୍ରହ୍ମା କହୁଛନ୍ତି ଯେଉଁମାନେ ପ୍ରପନ୍ନ ଜନତା ଯେଉଁମାନେ ଆପଣଙ୍କ ପାଦ ପାଖରେ ଶରଣ ନେଇଛନ୍ତି ସେମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି, ଆନନ୍ଦ ବୋଧି ବର୍ଦ୍ଧନ ସବୁବେଳେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ତେଣୁ ଯଦି ଭଗବାନ କହିବେ ଯେ ବିଳମ୍ବ ଆସି ଭୂତଳେ ଯେଉଁ କହୁଛ ମୁଁ ଏ ଯେଉଁ ଲୀଳା କରୁଛି କ'ଣ ଲୀଳା ସବୁ କରୁଛି କୁହ କ'ଣ ଜାଣିଛ, ତେଣୁ ବ୍ରହ୍ମା କହୁଛନ୍ତି ପ୍ରଭୁ ଆପଣ ଯେଉଁ ଲୀଳା ଏ ଯେଉଁ ଲୀଳା ହେଉଛି ଅନନ୍ତ ଲୀଳା, କିଏ ମଧ୍ୟ ଜାଣିଥାନ୍ତି ବହୁତ ଅଛନ୍ତି ଭକ୍ତ ଯିଏକି ଆପଣଙ୍କର ସବୁ ଲୀଳାକୁ ଜାଣନ୍ତି, କିନ୍ତୁ ମୋର ପ୍ରଭୁ ଏତିକି ନିବେଦନ ଯେ ପ୍ରକୃତ ମୁଁ କିଛି ଜାଣିନାହିଁ, ଜାଣନ୍ତି ଏବେ ଜାଣନ୍ତୁ କେମିତି ବହୁତ ଲୋକ ଅଛନ୍ତି ବହୁତ ଭଗବାନ ବିଷୟରେ କହନ୍ତି ଜାଣନ୍ତି ବହୁତ ଲୋକ ଜାଣିଛନ୍ତି ଭଗବତ ତତ୍ତ୍ୱ ଜାଣିଥାଇ ପାରନ୍ତି ବହୁତ ଶାସ୍ତ୍ର ତାଙ୍କ ମନେଥାଇ ପାରେ ଭଗବାନଙ୍କର ନାମ ଲୀଳା ରୂପ ଗୁଣ ଇତ୍ୟାଦି ବର୍ଣ୍ଣନା କରିପାରନ୍ତି, କିନ୍ତୁ ପ୍ରଭୁ ମୋର ମୁଁ ବହୁତ ଜ୍ଞାନ ମୁଁ ବଡ଼ କଥା କିଛି କହୁନି ପ୍ରଭୁ ଯେ ମନସ୍ ବପୁଷ ବାଚ ବୈଭବ ତମ ନ ଗୋଚର, ଆପଣ ଯେଉଁ ଐଶ୍ୱର୍ଯ୍ୟ ଆପଣ ଯେଉଁ ଲୀଳା ମନ ତ ଆମେ ଚିନ୍ତା କରିପାରିବୁ ନାହିଁ, ମନର ଚିନ୍ତାର ବାହାରେ ଭଗବାନଙ୍କର ଲୀଳା ମନସ ବପୁଷ ଶରୀର ଦ୍ୱାରା ଆମେ ଚକ୍ଷୁ ଦ୍ୱାରା ଦେଖୁଛେ କର୍ମ ଦ୍ୱାରା ଶୁଣୁଛେ ଏହିସବୁ ଶରୀର ଦ୍ୱାରା ମଧ୍ୟ ଆମେ ବ୍ରହ୍ମା କହୁଛନ୍ତି ମୁଁ ଆପଣଙ୍କର ଐଶ୍ୱର୍ଯ୍ୟ ଜାଣିପାରିବି ନାହିଁ, ଏବଂ ବାଚ କଥା ଦ୍ୱାରା ଯେତେ ଭଗବାନଙ୍କର ଲୀଳା ରହିଛି ଅନନ୍ତ ଦେବ ତାଙ୍କର 1000 ପାଖରେ ଭଗବାନଙ୍କୁ ଲୀଳା ଗ୍ରହଣ କରୁଛନ୍ତି ଶେଷ ଅଭିନାମି ସମ୍ପଶ୍ୟତି ନାଶ୍ୟକାର, ବର୍ତ୍ତମାନ ମଧ୍ୟ ସେ ଶେଷ ହେଇପାରୁ ନାହିଁ ଭଗବାନ ଲୀଳା। ଏହିଭଳି ଆ ପୂର୍ବରୁ ମଧ୍ୟ ବ୍ରହ୍ମା ଦୁଇଟି ଶ୍ଳୋକ କହିଛନ୍ତି ଯେ କାଳେ ନ ଯେଇବା ବିମିତା ସୁ କଳ୍ପେଇ, ଭଗବାନ ଯେଉଁ ଲୀଳା ରହିଛି ତାକୁ କିଏ ବର୍ଣ୍ଣନା କରିପାରିବ, ଏଇ ପୃଥିବୀରେ କେତେ ଭୂପାଂଶବ ରହିଛି କେତେ ଭୂମିକଣା ରହିଛି ତାକୁ ତ ପଣି ହେବନି, ଏ ଭୌତିକ ଜଗତ ପାଂଶ ଯେଉଁ 50 ଧ୍ୱନି 50 କୋଟି ଯୋଜନ ରହୁଛି ଏଇଟା 400 କୋଟି ମାଇଲ, ଏ ଭୌତିକ ଜଗତକୁ ଯଦି ଚୂର୍ଣ୍ଣ ବିଚୂର୍ଣ୍ଣ କରାଯାଏ ଅଣୁ ପରମାଣୁରେ ବିଭକ୍ତ କରାଯାଏ ତାହେଲେ କେତେ ପରମାଣୁ ରହିଛି କିଏ ଗଣିପାରିବ, କିଏ ଗଣିପାରିବ ନାହିଁ, କିନ୍ତୁ ତଥାପି ଅଛନ୍ତି ସଂକର୍ଷଣ ଶିବ ଏମାନେ ସବୁ ଗଣିଦେବେ ଏତେ ଭୂପାଂଶବ ଏତେ ଭୂମିକଣା ରହିଛି ଭୌତିକ ଜଗତରେ, ଭୂମିକଣାଠାରୁ ଆହୁରି ଅଧିକ ହେଉଛି ମିହିକା କେ ମିହିକା ଆକାଶରେ ଯେଉଁ ରହିଛି ଯେତେ ହିମକଣା ଆଉ ଜଳକଣା ରହିଛି ସେଇଟା ମଧ୍ୟ ସେ ଗଣିଦେଇ ପାରିବେ। ତାଠାରୁ ଭୂ ଭାଷାଠାରୁ ଅଧିକ ଅଛି କ୍ଷେ ନିକା। ଏବଂ ଦୁଇ ଭାଷା ସୂର୍ଯ୍ୟ କିରଣ କେତେ ଅଛି ତାକୁ ମଧ୍ୟ ସେମାନେ ଗଣିଦେବେ। କିନ୍ତୁ ଏତେ ତାଙ୍କର ଶକ୍ତି ଥିଲେ ମଧ୍ୟ ଆପଣଙ୍କର ଏସବୁ କେହି କଳନା କରିପାରିବେ ନାହିଁ। ଆପଣଙ୍କୁ କୁହାଯାଇଛି ତେଣୁ ବ୍ରହ୍ମା ମଧ୍ୟ ପୁଣି କହିଛନ୍ତି ଯେ ଆପଣ କିଭଳି ଭାବେ ଲୀଳା କରୁଛନ୍ତି ଗୋ ବ୍ୟକ୍ତି ଗୁମନ ଭଗବାନ ପରାତ୍ମା ଆପଣଙ୍କ ଯେଉଁ ବିସ୍ତାର ରହିଛି କ୍ରୀଡ଼ା ସିଦ୍ଧ ମାୟା ଆପଣଙ୍କର ଏ ବୈରଙ୍ଗ ମାୟା ବିଷୟରେ ଲୋକମାନେ ଜାଣିପାରୁନାହାନ୍ତି ଆଉ ଯୋଗ ମାୟା ବିଷୟରେ ଲୋକମାନେ ଜାଣିବେ ଆପଣ ଯୋଗ ମାୟା ବିସ୍ତାର କରୁଛନ୍ତି। ତେଣୁ ଯଦି ଆମେ ଚିନ୍ତା କରିବା ବ୍ରହ୍ମା ତ ଯେତେ ସବୁ ତତ୍ତ୍ୱ ଜାଣନ୍ତି ଭଗବାନ କହୁଛନ୍ତି ଏ ବ୍ରହ୍ମା ମୁଁ ତୁମକୁ ସବୁ ଜ୍ଞାନ ଦେଇଦେଇଛି। ଦ୍ୱିତୀୟ ସ୍କନ୍ଦ ନବମ ଅଧ୍ୟାୟରେ କହିଛନ୍ତି ଭଗବାନ ଜ୍ଞାନ ବରଂ ଗୁହ୍ୟମ ଯଦି ବିଜ୍ଞାନ ସମିତ ଜୟ ଶ୍ରୀ ଦାସ କୃଷ୍ଣ ବଳରାମ ସୀତାରନାଥ ସୁବ୍ରମଣ୍ୟ ବ୍ରହ୍ମା ଯେତେବେଳେ ଭଗବାନ ଗର୍ଭୋଦ ଶ୍ରୀ କୃଷ୍ଣଙ୍କର ନାଭି ପଦ୍ମରୁ ଯାହାକୁ ନେଲେ ସେତେବେଳେ ସେ ବହୁତ ଚେଷ୍ଟା କଲେ ଜାଣିବା ପାଇଁ ଭଗବାନ ମାନେ ନିଜ ବିଷୟରେ ଜାଣିବା ପାଇଁ ନିଜର ଉତ୍ସ ବିଷୟରେ ଜାଣିବା ପାଇଁ କିନ୍ତୁ ଯେତେବେଳେ ସବୁଥିରେ ବିଫଳ ହେଲେ ବହୁତ ବର୍ଷ ବିତିଗଲା ସେତେବେଳେ ସେ ତାଙ୍କୁ ଦୁଇଟି ଶବ୍ଦ ଶୁଭିଲା ତ ଏବଂ ପ ଦୁଇଟି ଅକ୍ଷର ତେଣୁ ସେ ତପସ୍ୟା କଲେ ବହୁ କାଳ ଧରି ତପସ୍ୟା କଲା ପରେ ଭଗବାନ ତାଙ୍କୁ ଜ୍ଞାନ ଦେଇଛନ୍ତି ଯାହାକି ଚତୁଶ୍ରୁତି ଭାଗବତ ବୋଲି କୁହାଯାଉଛି ଯାହାର ବିସ୍ତାର ଏଇ ଭାଗବତରେ 18,000 ଶ୍ଳୋକରେ ବର୍ଣ୍ଣନା କରାଯାଇଛି ଚତୁଶ୍ରୁତି ଭାଗବତ ବିସ୍ତାର। ତେଣୁ ଭଗବାନ ସେ ଜ୍ଞାନ ହେବା ପୂର୍ବରୁ କହୁଛନ୍ତି ହେ ବ୍ରହ୍ମା ଜ୍ଞାନଂ ପରଂ ଗୁହ୍ୟଂ ଯତ୍ ଜ୍ଞାନ ସମ୍ମିତଂ ସ ରହସ୍ୟଂ ତଦମଂ ଚ ବ୍ରହ୍ମାଣ ଗଦିତଂ ମୟା ମୁଁ ତୁମକୁ ସମସ୍ତ ଗୁହ୍ୟ ଜ୍ଞାନ ସବୁକିଛି ତୁମକୁ ପ୍ରଦାନ କରୁଛି ଯାହାଦ୍ୱାରା କି ତୁମେ ଯାବାନ ଯଥା ଭାବ ଯଦ୍ ରୂପ ଗୁଣ କର୍ମକ ତଥୈବ ତତ୍ତ୍ୱ ବିଜ୍ଞାନ ମସ୍ତୁତି ମଦନ ବ୍ରହ୍ମା ତୁମେ ସବୁ ତତ୍ତ୍ୱ ଜ୍ଞାନ ମୁଁ ଅନୁଗ୍ରହ କରୁଛି ମୋ କୃପା ତୁମେ କହୁଛି ତୁମକୁ ଜାଣ ତେଣୁ ଭଗବାନ କହୁଛନ୍ତି ମୁଁ ତୁମକୁ ସବୁ ଜ୍ଞାନ ଦେଇଦେଇଛି ତୁମେ ସବୁ ତତ୍ତ୍ୱ ଜାଣିଛ ଆଉ କେମିତି କହୁଛ ଜାଣିନ ନା ପ୍ରଭୁ ତଥାପି ଆପଣ ଯେତେ ଜ୍ଞାନ ଦେଲେ ମଧ୍ୟ ଯେତେ କୃପା କଲେ ମଧ୍ୟ କିନ୍ତୁ ଆପଣଙ୍କର ବୈଭବ ଅଗୋଚର ଆପଣଙ୍କର ଯେଉଁ ଐଶ୍ୱର୍ଯ୍ୟ ଆମେ ଜାଣିପାରୁନୁ ଆମେ କେତୋଟି ଚିନ୍ତାର ବାହାରେ ଯେଉଁ ରହିଛି ସବୁ କଥା ଏ ବିଷୟରେ ଆମେ ପ୍ରକୃତରେ ବୁଝିପାରିବା ନାହିଁ। ଯେମିତି ଉଦାହରଣ ସ୍ୱରୂପ ଭାଗବତ ଦଶମ ସ୍କନ୍ଦ ତୃତୀୟ ଅଧ୍ୟାୟରେ ଯେତେବେଳେ ଭଗବାନଙ୍କ ଲୀଳା ସବୁ ରାସଲୀଳା ବିଷୟରେ ବର୍ଣ୍ଣନା କରାଯାଉଛି ତାଙ୍କର ସନ୍ଦେହ ହେଉଛି ପରୀକ୍ଷିତ ମାନଙ୍କର ସନ୍ଦେହ ନାହିଁ କିନ୍ତୁ ସେଠି ଯେଉଁମାନେ ରହିଛନ୍ତି 60,000 ମୁନି ଋଷି ରହିଛନ୍ତି ତାଙ୍କ ଭିତରୁ କେତେ ଜଣଙ୍କର ସନ୍ଦେହ ରହିଛି ତେଣୁ ସେ ପଚାରିଲେ ସୁଗଦେବ ଗୋସ୍ୱାମୀଙ୍କୁ ପ୍ରଭୁ ଭଗବାନ ଏବଂ ଲୀଳା କାହିଁକି କଲେ ଜୀବୃଷିତ କର୍ମ କାହିଁ କଲେ ନିନ୍ଦନୀୟ କର୍ମ କାହିଁ କଲେ ଭଗବାନ ଧର୍ମର ସେତୁ ଧର୍ମ ସ୍ଥାପନ କରିବା ପାଇଁ ଆସୁଛନ୍ତି ଅଧର୍ମକୁ ନାଶ କରିବା ପାଇଁ ଆସୁଛନ୍ତି କିନ୍ତୁ ଏଭଳି ପରଧାରା ବର୍ଷନ ଅନ୍ୟ ସ୍ତ୍ରୀମାନଙ୍କ ସହ ଯେଉଁ ନୃତ୍ୟ କଲେ ଏସବୁ କାହିଁ କଲେ ନିନ୍ଦନୀୟ କାର୍ଯ୍ୟ କାହିଁ କଲେ ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏ ପରୀକ୍ଷିତ ଏସବୁ ଲୀଳାକୁ ବୁଝିବାଟା ଏତେ ସହଜ ନୁହଁ ତେଣୁ ଭଗବାନ ଯେଉଁ ଲୀଳା ସବୁ କଲେ ରାସ ଲୀଳା ଯେଉଁ ଆମେ ଜାଣୁଛେ ଗୋଟିଏ ରାତିରେ କଥା ଭାଗବତ ଦଶମ ସ୍କନ୍ଦ 29-33 ଏ 5ଟି ଅଧ୍ୟାୟରେ ରାସଲୀଳା ବର୍ଣ୍ଣନା କରାଯାଇଛି ଏ ଗୋଟିଏ ରାତିରେ କଥା କୁହାଯାଇଛି କିନ୍ତୁ ପ୍ରକୃତିରେ ଗୋଟିଏ ରାତି ନୁହେଁ ବର୍ଣ୍ଣନା କରାଯାଉଛି ସୁଖଦେବ ଗୋସ୍ୱାମୀ କହୁଛନ୍ତି କରିକି ବ୍ରହ୍ମରାତ୍ର ବା ଗୋଟିଏ ତମେ ଭାବୁଛନ୍ତି ଏଇଟା ଗୋଟିଏ ରାତିରେ କି ନା ନା ଇଏ ହେଉଛି ବ୍ରହ୍ମରାତ୍ର ବା ଗୋଟେ ଗୋଟିଏ ରାତିରେ ଯେତେବେଳେ ଭଗବାନ ବଂଶୀବାହନ କରିଛନ୍ତି ସମସ୍ତ ଗୋପୀମାନେ ତାଙ୍କର ଯିଏ ଯେଉଁ କାର୍ଯ୍ୟରେ ଥିଲେ ସବୁ ତ୍ୟାଗ କରି ପଳେଇ ଆସିଛନ୍ତି ଏବଂ ସକାଳରେ ପୁଣି ଫେରିଯାଇଛନ୍ତି ଏ ଗୋଟିଏ ରାତିର କଥା ନୁହଁ ବ୍ରହ୍ମରାତ୍ର ଉପାୟ ବୋଧେ ବ୍ରହ୍ମଙ୍କର ରାତି କେତେ सहस्र युग पर्यन्तम् आहर्ज ब्रह्म विदु रात्रिम युग सहस्रांता केव रात्र विदु जना भगवान दिन जोड़ी भाव में एक हजार युग युग रात्रि भाव में एक हजार युग युग एक हजार युग युग के चार शह बतीस कोटी वर्ष यह ब्रह्मांड गोटे दिन परिमाण एवं से भाव में ब्रह्मांड गोटे रात्रि परिमाण तो चार शह बतीस कोटी वर्ष ब्रह्मांड रात्रि कौन हुए भौतिक जगत जो रही स्वर्ग लोक पर्यंत ध्वंस हो जाए प्रलय हो जाए से स्वर्ग लोक रही महत् लोक महत् लोक भृगु आदि देवता ऋषि मैंने अत्यंत उत्ताप अनुभव करते आम जमी बहुत उत्ताप अत्यंत अनुभव करे तेणु एसी रूम को जाऊे थंडा कूल सी जाऊे से भृगु आदि ऋषि मैंने महत् लोक रू जन लोक को जा भौतिक जगत रहे ध्वंस किंतु भगवान जो लीला कले ब्रह्मरात्र ब्रह्मरात्र चलीगला ब्रह्मरात्र वासुदेव अनुमोदित अनिच्छत्य जज गोप सो गुहान भगवत प्रिया तथा गोपी मैंने चाहू नासुदेव अनुमोदित भगवान कहले ना तुम जा बर्तमान ଇଚ୍ଛା ନଥିଲେ ମଧ୍ୟ ସେମାନେ ଫେରିଲେ ବାସୁଦେବ ଅନୁମୋଦିତ ତେଣୁ ଏ କିପରି ସମ୍ଭବ ଗୋଟିଏ ରାତିରେ ବ୍ରହ୍ମାଙ୍କର ଗୋଟିଏ ରାତି କିନ୍ତୁ ଚାଲିଗଲା ସକାଳୁ ଉଠିଲେ ସେମାନେ ତ ତାଙ୍କର ସବୁ ତାଙ୍କ ସ୍ତ୍ରୀ ସରି ତାଙ୍କ ସ୍ୱାମୀ ତାଙ୍କର ଶ୍ୱଶୁର ପିଲା ଛୁଆ ସମସ୍ତେ ଯାଇ ପହଞ୍ଚିଲେ ତାହେଲେ କେମିତି ଏସବୁ କୁଆଡ଼େ କଲା ତେଣୁ ବିଶ୍ୱନାଥ ଠାକୁର ତାଙ୍କ ଭାଷାରେ କହୁଛନ୍ତି ଯେ ବ୍ରହ୍ମାଙ୍କର ଯେଉଁ କହିବା ଗୋଟିଏ ରାତି ପଳେଇଗଲା ସେ ସମୟରେ ଏହିଭଳି ଭାବରେ ଅନେକ ଐଶ୍ୱର୍ଯ୍ୟ ଭଗବାନଙ୍କୁ ରହିଛି ଯେଉଁଟା ଆମେ ଚିନ୍ତା କରିପାରିବା ନାହିଁ ଯେମିତି ଉଦାହରଣ ସ୍ୱରୂପ ପଞ୍ଚ ଯୋଜନାତ୍ମକ ବୃନ୍ଦାବନ ପ୍ରଦେଶ ଏକ ଦେଶ ଏବଂ ପଞ୍ଚାଶ କୋଟି ଯୋଜନ ପ୍ରମାଣାନି ବ୍ରହ୍ମାଣ୍ଡ ଦୃଷ୍ଟାନି ବ୍ରହ୍ମାଣ୍ଡ ଦୃଷ୍ଟାନି ବ୍ରହ୍ମା ଦେଖୁଛନ୍ତି ଭଗବାନଙ୍କର ଯେଉଁ ବୃନ୍ଦାବନ ଧାମ ଭଗବାନ ଯେଭଳି ଶ୍ରେଷ୍ଠ ସେଇଭଳି ଭାବରେ ଭଗବାନଙ୍କ ବୃନ୍ଦାବନ ଧାମ ମଧ୍ୟ ଶ୍ରେଷ୍ଠ ସେ ବୃନ୍ଦାବନ ଧାମର କେତେ ପରିମାଣ କେତେ ଏରିଆ କେତେ ନା ପାଞ୍ଚ ଯୋଜନ ପାଞ୍ଚ ଯୋଜନ କାଢ଼ି ଚାଳିଶ ମାଇଲ ବା ଷାଠିଏ କିଲୋମିଟର ଏଇ ପାଞ୍ଚ ଯୋଜନାତ୍ମକ ବୃନ୍ଦାବନ ପ୍ରଦେଶ ଏକ ଦେଶ ଗୋଟିଏ ଦେଶରେ ଗୋଟିଏ ସ୍ଥାନରେ ତାର ଭିତରେ ଗୋଟିଏ କୋଣରେ ଏ ପଚାଶ କୋଟି ଯୋଜନ ରହିଛି ପଚାଶ କୋଟି ଯୋଜନ ଚାରିଶହ କୋଟି ମାଇଲ ତା ଭିତରେ ରହିଛି ଏସବୁ ଆଶ୍ଚର୍ଯ୍ୟ ଜିନିଷ କଥା ସେହିଭଳି ଭାବରେ ବ୍ରହ୍ମାଣ୍ଡ କି ଦେଖୁଛନ୍ତି ଏଇଟା ସେହିଭଳି ଭାବରେ ଯଥାର୍ଥ ଅତି ସ୍ତୋପ ଏବ ଭଗବତ ଉଦର୍ଶ୍ୟ ପରି ଅପରିମିତାନି ଦାମାନ ଅନ୍ତରେ ଭଗବାନଙ୍କୁ ଯେତେବେଳେ ମା ଦଶଦା ବାନ୍ଧୁଥିଲେ ସବୁ ପଚାରୁଥିଲେ କେତେ ପିଟିଥିଲେ କି କାଲି ସବୁ କହିଥିଲେ ଭଗବାନଙ୍କୁ ମା ପିଟିଥିଲେ ବୋଲି ଅବଶ୍ୟ ମୁଁ ଏଠି କେଉଁ ଶୁଣିନି ତାକୁ କେଉଁ ଜାଣିଥିଲେ ଜାଣି ହଉ ସେ ଯେଉଁ କହିଥିଲେ ଯେ କେମିତି ଯେ ଭଗବାନ ଦ୍ରୌପଦୀ ଯେଉଁ କପଡ଼ା ବାନ୍ଧିଥିଲେ ସେଇଟା କେମିତି ବାନ୍ଧିଥିଲେ ନା ଆମର ସେ ସମୟରେ ରାଧାକୃଷ୍ଣ ସେ ମହାରାଜ କହିଛନ୍ତି କଥା ଭାଗବତ ବର୍ଣ୍ଣନା କରାଯାଇଛି ଯେ ଭଗବାନ କିଭଳି ଭାବରେ ପାଣ୍ଡବମାନଙ୍କ ରହୁଥିଲେ ରାଜନ ପତି ଗୁରୁ ଅଡମ୍ ଭଗବାନ ଯଦିନା ଭାଗବତ ପଞ୍ଚମ ସ୍କନ୍ଧରେ ଏକଥା କୁହାଯାଉଛି ଭଗବାନଙ୍କ ଲୀଳା ଯେତେବେଳେ କୁହାଯାଉଛି ଭଗବାନ ଏଥିରେ ଏଇଟାକୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜକୁ କାରଣ ପରୀକ୍ଷିତ ମହାରାଜ ଚିନ୍ତା କରୁଛନ୍ତି ଯେ ପ୍ରକୃତରେ ପ୍ରିୟବ୍ରତ ବଂଶ ବହୁତ ଧନ୍ୟ କାରଣ ସେଠି ଭଗବାନ ଋଷଭଦେବ ଆସିଲେ ସେଭଳି ଭାବେ ଉତ୍ତାନପାତ ବଂଶ ମଧ୍ୟ ଅତି ଧନ୍ୟ କାରଣ ଭଗବାନଙ୍କ ପୁତୁ ରୂପରେ ଅବତାର ଆସିଛନ୍ତି ସେଭଳି ଭାବେ ରଘୁବଂଶ ମଧ୍ୟ ଅତି ଧନ୍ୟ ଭଗବାନ ରାମଚନ୍ଦ୍ର ଆସିଛନ୍ତି ଏବଂ ଯଦୁପୁରରେ ମଧ୍ୟ ଭଗବାନ କୃଷ୍ଣ ଆସିଛନ୍ତି ଯଦୁବଂଶ ମଧ୍ୟ ଧନ୍ୟ କିନ୍ତୁ ଯଦୁ ଏବଂ ପୁରୁ ସେ ସମସ୍ତେ ଆସିଛନ୍ତି ଯଦାଦିନ ମହାରାଜ ପାଖରୁ ତାଙ୍କ ପାଞ୍ଚ ପୁଅ ଭିତରେ ଗୋଟିଏ ଯଦୁ ହେଉଛି ସବୁଠାରୁ ଶ୍ରେଷ୍ଠ ପୁତ୍ର ଏବଂ ପୁରୁ ହେଉଛନ୍ତି ସବୁଠାରୁ କନିଷ୍ଠ ପୁତ୍ର ଦୁଇ ଶର୍ମିଷ୍ଠା ଏବଂ ଦେବଯାନୀଙ୍କର ପୁତ୍ର ଶର୍ମିଷ୍ଠାଙ୍କ ପୁତ୍ର ହେଉଛନ୍ତି ଯଦୁ ଏବଂ ଦେବଯାନୀଙ୍କ ପୁତ୍ର ହେଉଛନ୍ତି କୁରୁ। କିନ୍ତୁ ଯଦୁବଂଶରେ ଭଗବାନ ଆସୁଛନ୍ତି, କୁରୁବଂଶରେ ଆସୁଛନ୍ତି, ପାଣ୍ଡବମାନେ ଆସୁଛନ୍ତି। ତେଣୁ ପରୀକ୍ଷିତ ମହାରାଜ ଭାବୁଛନ୍ତି ସତରେ ଆମର ବଂଶ ବହୁତ ଏତେ ଉନ୍ନତ ନୁହଁ, ଆମ ବଂଶ ମତଭାଗ୍ୟ ଏଇଭଳିଆ ଚିନ୍ତା କରୁଛନ୍ତି। କିନ୍ତୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ହେ ପରୀକ୍ଷିତ, ରାଜନ ପତି ଗୁରୁ ଅଡମ୍ ଭବତାମ ଯଦୁନା ଦୈବ ପ୍ରିୟ କୁଳପତି କୋଚ କଙ୍କରବ କିଙ୍କରବ। ହେ ପରୀକ୍ଷିତ, ହେ ରାଜନ, ଭଗବାନ ଯେଉଁ ରହିଛନ୍ତି ସେ ତମର ଗୁରୁ ହିସାବରେ ରହିଛନ୍ତି, ଭଗବାନ ତମର ଏବଂ ଯଦୁ ଦୁଇ ଜଣଙ୍କର ଗୁରୁ ହିସାବରେ ରହିଛନ୍ତି, ଏବଂ ଦୈବଂ ପ୍ରିୟ କୁଳପତି କୋଚ କିଙ୍କର, କିନ୍ତୁ ଭଗବାନ ତମର କିଙ୍କର ବୋଲି ସେବା କରୁଛନ୍ତି। ତେଣୁ ଭଗବାନ ତାଙ୍କର କିଙ୍କର ବୋଲି ସେବା କରୁଥିଲେ। ତେଣୁ ଯେତେବେଳେ ରୋଷେଇ ହେଉଥିଲା, ଭଗବାନ ଭୋଗ ଲାଗୁଥିଲା, ଭଗବାନ ନିଜେ ଅଭିନୟ କରିଦେଉଥିଲେ। ଅଭିନୟ କରୁଥିଲା ବେଳେ ଅଶିଷ୍ଠ ରାଧାକୃଷ୍ଣ ମହାଚନ୍ଦ୍ର କହିଛନ୍ତି ତାଙ୍କର ଆଙ୍ଗୁଠିଟି କଟିଯାଇଥିଲା। ତେଣୁ ସାଙ୍ଗେ ସାଙ୍ଗେ ଯଦିଓ ଭଗବାନ କୃଷ୍ଣଙ୍କର 16108 ରାଣୀ ମଧ୍ୟ ସେଠି ଉପସ୍ଥିତ ଅଛନ୍ତି, କିନ୍ତୁ ଦ୍ରୌପଦୀ ତାଙ୍କର ଅତି ମୂଲ୍ୟବାନ ବସ୍ତ୍ର ପାଟ ଶାଢ଼ୀକୁ ଚିରିକିରି ଭଗବାନଙ୍କ ସେ ଆଙ୍ଗୁଠିରେ ବାନ୍ଧି ଦେଇଥିଲେ। ଯାହା ହଉ, ଏତିକି ମୁଁ ଜାଣିଛି। ଯାହା ହଉ, ତେଣୁ ଭଗବାନ ଯେଉଁ ଐଶ୍ୱର୍ଯ୍ୟ ରହିଛି ଏ ବିଷୟରେ କୁହାଯାଉଛି ଯେ ଭଗବାନ ଯେତେବେଳେ ମା' ଯଶୋଦା ତାଙ୍କୁ ବାନ୍ଧିଲେ, ତାଙ୍କ ବୟସ 3 ବର୍ଷ ଟିକେ ଅଧିକା ଥିଲା, କିନ୍ତୁ ଭଗବାନ ମହାରାଜଙ୍କୁ 2 ଫୁଟର ପିତାଟା ହେଲେ ତାଙ୍କର କମରକୁ ବା ତାଙ୍କର ଅଣ୍ଟାରେ ବାନ୍ଧି ହେବ 2 ଫୁଟର। କିନ୍ତୁ ମା' ଯଶୋଦା କେତେ ଦୌଡ଼ି ବାନ୍ଧିଲେ, ଅନେକ ଫୁଟର ଦୌଡ଼ି ବାନ୍ଧିଲେ, 10, 9 ମଧ୍ୟରେ ସେଟା ବର୍ଣ୍ଣନା କରାଯାଇଛି। ଏବଂ ଯେତେ ଦୌଡ଼ି ବାନ୍ଧିଲେ ମଧ୍ୟ 2 ଆଙ୍ଗୁଳ କମିଯାଉଥିଲା, ସବୁ ଦୌଡ଼ି ଏକ ସମାନ ପରିମାଣ ନଥିଲା, କେଉଁଟା 10 ହାତ, କେଉଁଟା 12 ହାତ, କେଉଁଟା 11 ହାତ, ଏଭଳି ଭାବରେ ଅଲଗା ଅଲଗା ବିସ୍ତାରରେ ଥିଲା, ଦ୍ରବ୍ୟରେ ଥିଲା ଦୌଡ଼ି। କିନ୍ତୁ ସବୁ ଦୌଡ଼ି ବାନ୍ଧିଲା ବେଳକୁ 2 ଆଙ୍ଗୁଳ କମିଯାଉଥିଲା, 3 ଆଙ୍ଗୁଳ ହେଉନଥିଲା, କି 4 ଆଙ୍ଗୁଳ ହେଉନଥିଲା, କି 1 ଆଙ୍ଗୁଳ ହେଉନଥିଲା, ସବୁଥିରେ 2 ଆଙ୍ଗୁଳ ହେଉଥିଲା। ଏବଂ ବିଶେଷ ଐଶ୍ୱର୍ଯ୍ୟ ହେଉଛି କ'ଣ, ବ୍ରହ୍ମା ଦେଖିଛନ୍ତି ଐଶ୍ୱର୍ଯ୍ୟ ଯେ ଉଦରଣ ତିଳ ମାତ୍ର ବି ନ ପୁଣି ହୋଇ, ଯେ ଭଗବାନ ଯେତେବେଳେ ବାନ୍ଧୁଥିଲେ, ମା' ଯଶୋଦା ଦାମ ବନ୍ଧ ଲୀଳା କରୁଥିଲେ, ଭଗବାନଙ୍କ ଯେଉଁ ଉଦର ବୃଦ୍ଧି ହେଉଥିଲା, ତା ଉଦର ଯେତିକି ଥିଲା ସେତିକି, ଏବଂ ଅଙ୍ଗୁଳି ମାତ୍ର ମଧ୍ୟ ନ ନ୍ୟୁନ ହେବି, ଯେତେ ଦୌଡ଼ି ଆଣିଲେ ମଧ୍ୟ ଗୋଟେ କେଉଁଟା 1 ଆଙ୍ଗୁଳ କମୁନଥିଲା, ବା 3 ଆଙ୍ଗୁଳ କମୁନଥିଲା, ସବୁଗୁଡ଼ା 2 ଆଙ୍ଗୁଳ କମୁଥିଲା। ତେଣୁ ସେହିଭଳି ଭାବରେ ଭଗବାନଙ୍କର ଆହୁରି ଐଶ୍ୱର୍ଯ୍ୟ ସବୁ ରହିଛି। ଏଭଳି ଐଶ୍ୱର୍ଯ୍ୟ ନା ଅନ୍ତରେ ଚ ବ୍ରହ୍ମାଣ୍ଡ ମେହ ପୃଷ୍ଟ, ମା' ଯେତେବେଳେ ଲୀଳା କରୁଥିଲେ 10 ସ୍କନ୍ଧ 8 ମଧ୍ୟରେ ଭଗବାନ ଲୀଳା କରୁଥିଲେ, ମା' କହିଲେ, ହେ କୃଷ୍ଣ ତମେ କାହିଁକି ମାଟି ଖାଇଛ? ସେ କହୁଛନ୍ତି, ନା ମା, ନା ହଁ ଭକ୍ତି ଦେବାନ ଅନ୍ଧ, ହେ ମା ମୁଁ ମାଟି ଖାଇନି, ସମସ୍ତେ କହୁଛନ୍ତି ତମେ ମାଟି ଖାଇଛ ବୋଲି, ନା ସାର ମିଥ୍ୟା ବିଶ୍ୱାସ, ସମସ୍ତେ ମିଥ୍ୟା କହୁଛନ୍ତି, ନା ବଳଦେବ ମଧ୍ୟ କହୁଛନ୍ତି, ନା ବଳଦେବ ମଧ୍ୟ ମିଥ୍ୟା କହୁଛନ୍ତି, ଯଦି ତମେ ହେଉଛ ଯେ ଏଇଟା ସତ୍ୟ ବୋଲି ତାହେଲେ କ୍ୱେଶ୍ଚନ୍ ମୋର ମୁଖକୁ ଦେଖୁନ ତମେ, 8 ଅଧ୍ୟାୟରେ ଏଇଟା କୁହାଯାଉଛି, ନା ହଁ ଭକ୍ତି ଦେବାନ ଅନ୍ଧ ସର୍ବେ ମିଥ୍ୟା ବିଶ୍ୱାସ, ଯଦି ସତ୍ୟ ବିରୋଧ ହୋଇ ସମ୍ୟକ୍ଷଣ କ୍ୱେଶ୍ଚନ୍ ଲୁଖ, ମୋ ମୁଖକୁ ଦେଖୁନ, ନା ଦେଖା ମୁଖ ଦେଖ, ଭଗବାନ ମୁଖ ଖୋଲି ଦେଇଛନ୍ତି, କ'ଣ ଦେଖୁଛନ୍ତି ନା, ତା ପୂର୍ବରୁ ମଧ୍ୟ ଦେଖିଛନ୍ତି, 2 ଥର ଦେଖିଛନ୍ତି ଏ ଭଗବାନଙ୍କର ବିଶ୍ୱରୂପ ଦେଖୁଛନ୍ତି, ଖଂ ରୋଦସୀ ଜ୍ୟୋତି ରଣିକ ମହାସା ସୂର୍ଯ୍ୟେନ୍ ରୂପନ୍ନୀ ସୁସନାମ ବୁଦ୍ଧିସମ ଦୀପାନ ନବାନ ବନାନି ଭୂତାନି ଜାନି ସ୍ଥିର ସଙ୍ଗମା। ଭଗବାନଙ୍କର ମୁଖ ମଧ୍ୟରେ କ'ଣ ସବୁ ରହିଛି, ନା ଖଂ ଆକାଶ ରହିଛି, ରୋଦସୀ ସମସ୍ତ ଗ୍ରହ ନକ୍ଷତ୍ର ସବୁ ରହିଛନ୍ତି, ଜ୍ୟୋତି ରଣିକ ମହାସ ଯେତେ 10 ଜିନିଷ ରହିଛି ସବୁ ତାଙ୍କ ଭିତରେ ପାଟି ଭିତରେ ରହିଛନ୍ତି, ଏବଂ ସୂର୍ଯ୍ୟ ଇନ୍ଦୁ ବହ୍ନି ସୁସନା ବୁଦ୍ଧିଷ୍ଟ ସୂର୍ଯ୍ୟ ଅଛନ୍ତି ତା ଭିତରେ, ତା ପାଟି ଭିତରେ ଚନ୍ଦ୍ର ମଧ୍ୟ ରହିଛନ୍ତି, ଏକ ସମୟରେ ସୂର୍ଯ୍ୟ ଚନ୍ଦ୍ର 2 ଜଣ ଦେଖୁଛନ୍ତି, ଏକ ସମୟରେ ସୂର୍ଯ୍ୟ ଚନ୍ଦ୍ର ଦେଖିପାରିବା ନାହିଁ, କିନ୍ତୁ ବ୍ରହ୍ମା ଦେଖୁଛନ୍ତି,
ମା ଯଶୋଦା ଦେଖୁଛନ୍ତି, ବ୍ରହ୍ମା ମଧ୍ୟ ଦେଖୁଛନ୍ତି, ସୂର୍ଯ୍ୟ ଚନ୍ଦ୍ର ଏବଂ ବହ୍ନି ଅଗ୍ନି ମଧ୍ୟ ଦେଖୁଛନ୍ତି, ଶୋଷଣ ମାନେ ବାୟୁ ମଧ୍ୟ ସେଠି ରହୁଛନ୍ତି, ଅମ୍ବୁଧି ଯେତେ ଜଳ ରହିଛି, ଯେତେ ଜଳରାଶି ରହିଛି, ଯେତେ ସାଗର ରହିଛି, ସବୁ ତା ଭିତରେ ରହିଛନ୍ତି, ଏବଂ ଦିବା ଯେଉଁ ମାଉଣ୍ଟେନ୍ ବା ପର୍ବତମାନେ ମଧ୍ୟ ରହିଛନ୍ତି, ଦୀପା ଯେଉଁ ଜଳ ମଧ୍ୟରେ ଯେଉଁ ଦୀପ ରହିଛି ସେ ଦୀପ ମଧ୍ୟ ସବୁ ରହିଛି, ପର୍ବତମାନେ ସବୁ ରହିଛନ୍ତି, ଏବଂ ତା ଦୁଇଟୁ ବା ନଦୀମାନେ ସବୁ ମଧ୍ୟ ରହିଛନ୍ତି, ଏବଂ ଭୂତାନି ସମସ୍ତ ଜୀବମାନେ ଅଛନ୍ତି, ଯଶୋଦା ମା ନିଜକୁ ମଧ୍ୟ ଦେଖୁଛନ୍ତି ସେଠି ତାଙ୍କ ପୁଅର ପାଟି ଭିତରେ, ସ୍ଥିର ଜଙ୍ଗ ନାହାନ୍ତି, ଯେତେ ସ୍ଥାବର ଜଙ୍ଗ ସବୁ କିଛି ତାଙ୍କ ପାଟି ଭିତରେ ଦେଖୁଛନ୍ତି, ଏସବୁ ଐଶ୍ୱର୍ଯ୍ୟ ଦେଖିକି ବ୍ରହ୍ମା ଚିନ୍ତା କରୁଛନ୍ତି, ଏ କେମିତି ସମ୍ଭବ। ତେଣୁ ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି, ଯେତେବେଳେ ଅର୍ଜୁନ ପଚାରୁଛନ୍ତି ଭଗବତ ଗୀତାରେ ଭଗବାନ ତାଙ୍କର ଐଶ୍ୱର୍ଯ୍ୟ ବିଷୟରେ, ବିଶେଷ ଭାବରେ ବିଭୂତି ବିଷୟରେ ଭଗବତ ଗୀତା ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କଲେ, ଯେମିତି ରସ ମତ୍ସ୍ୟ କୌନ୍ତେୟ ଇତ୍ୟାଦି, ଜଳରେ ମୌଜି ସ୍ୱାଦ, ଏସବୁ ଭଗବାନ ବିଭୂତି। ଅଷ୍ଟମ ଅଧ୍ୟାୟରେ ଭଗବାନ କହିଲେ ଯେ ମୁଁ ସମସ୍ତଙ୍କ ହୃଦୟରେ ଅଧିଯୋଗ୍ୟ, ଆମେ ମାତ୍ର ଅଧେଇ ଗୁରୁଦେବ ପିଲାଙ୍କର ମୁଁ ଅଧିଯୋଗ୍ୟ ବିଷୟରେ ରହିଛି। ପୁଣି ନବମ ଅଧ୍ୟାୟରେ ଭଗବାନ କହୁଛନ୍ତି ଅହମ୍ ପ୍ରଭୁ ବ୍ରହ୍ମ ଯଜ୍ଞ ସଦା ଅହମ୍ ଔଷଧମ୍, ନିଜର ବିଭୂତି ବିଷୟରେ କହୁଛନ୍ତି ଭଗବାନ। କିନ୍ତୁ ଦଶମ ଅଧ୍ୟାୟରେ ଭଗବାନ ତାଙ୍କର ବିଭୂତି ଯୋଗ ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କରିଛନ୍ତି, ଯେତେବେଳେ ବିଭୂତି ଯୋଗ କହୁଛନ୍ତି ଅର୍ଜୁନ ଚାହୁଁଛନ୍ତି ଦେଖିବା ପାଇଁ, ହେ ପ୍ରଭୁ ଆପଣ ଯେଉଁ ବିଭୂତି ବିଷୟରେ କହିଲେ ଜୟମ ଯେଉଁ ବିଭୂତି ଏହି ବିଷୟକୁ ମୁଁ ବିସ୍ତାର ଭାବରେ ଶୁଣିବା ପାଇଁ ଚାହୁଁଛି, କେମିତି କଥମ ବିଦ୍ୟାମ ଅହମ୍ ଯୋଗୀ ତ୍ୱାମ୍ ସଦା ପରିଚିନ୍ତୟନ୍ କେଶୁ କେଶୁ ଯେ ଭାବୁଛି କିନ୍ତୁ ସେ ଭଗବାନ ମାୟା। ହେ ପ୍ରଭୁ ଆପଣଙ୍କ ଯେଉଁ ବିଭୂତି ରହିଛି ଏଇଟା ଗୋଟେ ବିସ୍ତାର ଭାବରେ କହୁନାହାନ୍ତି, ମୁଁ ଶୁଣିବା ପାଇଁ ଚାହୁଁଛି, ମୁଁ କେମିତି ସବୁବେଳେ ଆପଣ ଚିନ୍ତା କରିବି। ତେଣୁ ଭଗବାନ କହୁଛନ୍ତି ମୋର ଏ ବିଭୂତି ଯେ ରହିଛି ଆର କ'ଣ ଅନ୍ତ ଆସିଛି ମୁଁ ତୁମକୁ କହିବି, ନାନ୍ତୋସ୍ତି ମୋତେ ଦିବ୍ୟା ନା ବିଭୂତି ନା କରନ୍ତ, ମୋର ବିଭୂତିର ଅନ୍ତ ନାହିଁ, କିନ୍ତୁ ଏ ସହିତ ପ୍ରକୃତ ବିଭୂତି ବିସ୍ତୃତ ମାୟା, ଏ ଯେଉଁ ତୁମ ବିଭୂତି ରହିଛି ବିସ୍ତାର ଭାବରେ ରହିଛି ମୁଁ କିଛି ସଂକ୍ଷେପ ତୁମକୁ କହୁଛି ବିଭୂତି। ତେଣୁ ଭଗବାନଙ୍କ ଯେଉଁ ବିଭୂତି ବ୍ରହ୍ମା ଯେଉଁ ଦେଖୁଛନ୍ତି ଅର୍ଜୁନ ଦେଖୁଛନ୍ତି, ଅର୍ଜୁନ ଦେଖିପାରୁନାହାନ୍ତି ଭଗବାନଙ୍କର ଯେଉଁ ରହିଛି, ଭଗବାନ ଯେଉଁ ରହିଛନ୍ତି ଏଠି ଯେଉଁ ନିଜକୁ ବିସ୍ତାର କରିଛନ୍ତି ବିଶ୍ୱରୂପରେ, ସେ ଦେଖିପାରୁନାହାନ୍ତି ଭଗବାନଙ୍କ ସ୍ୱରୂପକୁ। ତେଣୁ ଭଗବାନ କହିଲେ ହେ ଅର୍ଜୁନ ତମେ ମୋର ଏ ରୂପକୁ ଦେଖିପାରିବ ନାହିଁ, ଏ ଚକ୍ଷୁରେ ଦେଖିପାରିବ ନାହିଁ, ତେଣୁ ମୁଁ ତୁମକୁ ଦେଉଛି ଦିବ୍ୟ ଚକ୍ଷୁ ଦେଉଛି, ଦିବ୍ୟମ୍ ଦଦାମି ତେ ଚକ୍ଷୁ ଦର୍ଶନ ଯୋଗମେଶ୍ୱର, ମୋର ଯୋଗସ୍ୱରକୁ ଦେଖ। ତେଣୁ ଯେତେ 50 କୋଟି ଯୋଜନାଠୁ ଆହୁରି ଅଧିକ ଯୋଜନା ମଧ୍ୟ ରହିଛି, ଅୟୁତ ବର୍ଷ ଧରି ଯେଉଁଟାକୁ ଦେଖିପାରିବେ ନାହିଁ ବୁଲି ବୁଲିକିରି, ସେଟାକୁ ଗୋଟିଏ ସ୍ଥାନରେ ସେ ଦେଖୁଛନ୍ତି, ଗୋଟିଏ ସ୍ଥାନରେ ରହିଛି ଦେଖୁଛନ୍ତି ଭଗବାନ କହିଛନ୍ତି। ତେଣୁ ଭଗବାନଙ୍କ ଐଶ୍ୱର୍ଯ୍ୟ ଦେଖି ଅର୍ଜୁନ ନିଜର ଭୁଲ ବୁଝିପାରିଛନ୍ତି, ପ୍ରଭୁ ଆପଣ ଏତେ ଐଶ୍ୱର୍ଯ୍ୟଶାଳୀ ରହିଛନ୍ତି, ମୁଁ କିନ୍ତୁ ଆପଣଙ୍କୁ କିଭଳି ଭାବେ ବ୍ୟବହାର କରିଥିଲି, ପ୍ରଭୁ ଆପଣଙ୍କୁ ମୁଁ ସଖାବେ ଚିନ୍ତା କରି ଡାକିଥିଲି, ସଖେଇଟି ମଧ୍ୟ ପ୍ରସଙ୍ଗ ଯଦୁତ୍ତମ ବହୁତ ଆପଣଙ୍କୁ ଥଟା କରିଥିଲି ଆପଣଙ୍କ ସହିତ ପ୍ରସଙ୍ଗ ଯଦୁତ୍ତମ, ହେ କୃଷ୍ଣ ହେ ଯାଦବ ହେ କୃଷ୍ଣ ହେ ଯାଦବ କହିବାର ଉଦ୍ଦେଶ୍ୟ ହେଉଛି ବିଶ୍ୱନାଥ ଠାକୁରଙ୍କୁ କହୁଛନ୍ତି ଯେ ଯେତେବେଳେ ଅର୍ଜୁନ ଭଗବାନ କୃଷ୍ଣ ବୋଲି ଡାକୁଥିଲେ ସେତେବେଳେ ସେ କହୁଥିଲେ ତମେ ବସୁଦେବଙ୍କ ପୁତ୍ର, ବସୁଦେବଙ୍କ ଗୋଟେ ଏତେ ସାହସୀ ଯୋଦ୍ଧା ନଥିଲେ, ଏତେ ରଥୀ ନଥିଲେ, ଅର୍ଦ୍ଧରଥୀ ସେ ଥିଲେ, କିନ୍ତୁ ମୁଁ ହେଉଛି ପାଣ୍ଡୁଙ୍କର ପୁତ୍ର ଯିଏକି ସମଗ୍ର ବିଶ୍ୱକୁ ଜୟ କରିଥିଲେ, ମହାରଥୀ ଅତିରଥୀ ସେ ଥିଲେ, ତେଣୁ ଏଇଭଳି ଭାବରେ ଏଇ ମନୋଭାବରେ ମୁଁ ଆପଣଙ୍କୁ କୃଷ୍ଣ ଡାକୁଥିଲି।
ଯେତେବେଳେ ସଖାବେଳେ କାଟୁଥିଲି ହେ କୃଷ୍ଣ ହେ ଯାଦବ ଯାଦବ କାଟୁଥିଲି, ସେତେବେଳେ ଅର୍ଜୁନଙ୍କ ମନରେ ଚିନ୍ତାଧାରା କ'ଣ ଥିଲା ନା ଭଗବାନ ଯଦିଓ କୃଷ୍ଣ ସେ ଯଦୁକୁଳରେ ଆସୁଛନ୍ତି, ଯଦିଓ କୃଷ୍ଣଙ୍କର ବହୁତ ଶକ୍ତି ରହିଛି, କିନ୍ତୁ ସେ ରାଜା ହେଇପାରିବେ ନାହିଁ। କାହିଁକି ନା ଦଦାତିଙ୍କର ଅଭିଶାପ ରହିଛି। ଭାଗବତ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଦଦାତି ମହାରାଜ ଯେତେବେଳେ ଶର୍ମିଷ୍ଠାଙ୍କୁ ବିବାହ କଲେ, ସରି ଦେବଯାନୀଙ୍କୁ ବିବାହ କଲେ, ଦେବଯାନ ଏବଂ ଶର୍ମିଷ୍ଠାଙ୍କ ଭିତରେ ଗଣ୍ଡଗୋଳ ହେଇଯାଇଥିଲା। ଥରେ ରାଜା ବୃଷକର୍ମାଙ୍କର ପୁଷ୍କରିଣୀରେ, ରାଜଉଦ୍ୟାନରେ ପୁଷ୍କରିଣୀରେ ସ୍ନାନ କରୁଥିଲେ, ଦେବଯାନୀ ଏବଂ ଶର୍ମିଷ୍ଠା, ଶର୍ମିଷ୍ଠା ହେଉଛନ୍ତି ବୃଷକର୍ମାଙ୍କର କନ୍ୟା, ଦେବଯାନୀ ହେଉଛନ୍ତି ଅସୁର ଗୁରୁ କିଏ ଶୁକ୍ରାଚାର୍ଯ୍ୟଙ୍କର କନ୍ୟା। ତେଣୁ ସେମାନେ ଯେତେବେଳେ ସ୍ନାନ କରୁଥିଲେ, ଉଲମ୍ବ ହୋଇ ସ୍ନାନ କରୁଥିଲେ, ତେଣୁ ଭଗବାନ ଶିବଜୀ ତାଙ୍କର ଭଗବାନଙ୍କ ସହିତ ଆସୁଥିଲେ ଦେଖି ସାଙ୍ଗେ ସାଙ୍ଗେ ସମସ୍ତେ ବ୍ୟସ୍ତ ହେଇକି ଉଠି ଆସିକି ସବୁ ବସ୍ତ୍ର ପରିଧାନ କରୁଥିଲେ। କିନ୍ତୁ ଶର୍ମିଷ୍ଠା ଦେବଯାନୀଙ୍କ ବସ୍ତ୍ର ଏକା ଭଳିଆ ଥିଲା, ଶର୍ମିଷ୍ଠା ଭୁଲରେ ଦେବଯାନୀଙ୍କ ବସ୍ତ୍ର ପରିଧାନ କରିଦେଲେ। ଦେବଯାନୀ ଜାଣିଗଲେ ଆରେ ମୋର ବସ୍ତ୍ର କେମିତି, ଏ ବହୁତ ନୀଚ ସ୍ତରରେ ଅଛନ୍ତି ଏମାନେ, ଆମେ ବ୍ରାହ୍ମଣ ଏମାନେ କ୍ଷତ୍ରିୟ, ମୋ ତଳ ନୀଚ ସ୍ତରରେ ବ୍ରାହ୍ମଣମାନଙ୍କର ସୁରକ୍ଷିତ ଏମାନେ ହେଇକି ରହିଛନ୍ତି, ଗୋଟେ ସାମାନ୍ୟ କ୍ଷତ୍ରିୟ ହେଇକିରି କ୍ଷତ୍ରିୟ କନ୍ୟା ହେଇକିରି ମୋର କନ୍ୟାକୁ ସେ ମୋର ଡ୍ରେସ୍ ମୋର ବସ୍ତ୍ର ପିନ୍ଧିଦେଲେ। ତାପରେ ବହୁତ କ୍ରୋଧ କରିକିରି ତାଙ୍କୁ ବହୁତ ଗାଳି ଦେଲେ। ଗାଳି ଦେଲା ପରେ ସେ ତ ଶର୍ମିଷ୍ଠା, ସେ ହେଉଛନ୍ତି ରାଜକନ୍ୟା, ଶର୍ମିଷ୍ଠା କହୁଛନ୍ତି ତମେ ଏତେ ବଡ଼ ବଡ଼ କଥା କହୁଛ, ଇଏ ସେ ଶାଢ଼ୀଟା କିଏ ଦେଇଛି, ମୋର ପିତା ଦେଇଛି, ଆମର ପଇସାରେ ଆମର ଅନ୍ୟ ତୁମେ ଚଳୁଛ, ତୁ ଏତେ କଥା ମୋତେ କହୁଛୁ। ଏଇକରି ସାଙ୍ଗେ ସାଙ୍ଗେ ତାଙ୍କର ଯେଉଁ ଶକ୍ତିମାନେ ଥିଲେ ସବୁ ଦେବଯାନୀ ନେଇକିରି ସେ ଉଲଗ୍ନ ଅବସ୍ଥାରେ ନେଇକି ଗୋଟେ ପାଖରେ ଗୋଟେ କୂଅ ଥିଲା, ପରିତ୍ୟକ୍ତ କୂଅ ସେଇ ତା ଭିତରେ ପକେଇଦେଲେ। ତେଣୁ ସେମାନେ ପଳେଇଗଲେ। ତେଣୁ ଦୈବକ୍ରମେ ଯଯାତି ମହାରାଜ ଯିଏକି ଚନ୍ଦ୍ରବଂଶରେ ଆସୁଛନ୍ତି, ଯଯାତି ମହାରାଜ ନୌସଙ୍କ ପୁତ୍ର ରାଜା ନୌସ ଯିଏକି ଇନ୍ଦ୍ର ହୋଇଥିଲେ, ତେଣୁ ସେଇ ନୌସଙ୍କ ପୁତ୍ର ଯଯାତି ମହାରାଜ ସେଇ ଦୈବକ୍ରମେ ଆସି ପହଞ୍ଚନ୍ତି ଏବଂ ସେ ତାଙ୍କୁ ଉଦ୍ଧାର କରିଛନ୍ତି। ଏବଂ ଉଦ୍ଧାର କଲା ସେଇଥିପାଇଁ ଦେବଯାନୀ ଚାଲିଯାଉଥିଲେ, ଯେତେବେଳେ ଶୁକ୍ରାଚାର୍ଯ୍ୟ ଜାଣିଲେ ଏଇଭଳି ଭାବରେ ଶର୍ମିଷ୍ଠା ତାଙ୍କୁ ଅପବ୍ୟବହାର କରିଛି, ତେଣୁ ସେମାନେ ପଳେଇ ଯାଉଥିଲେ ରାଜ ଛାଡ଼ିକି। ତେଣୁ ବୃଷପ୍ରଭା ତାଙ୍କୁ ପଛ ପଛି ଧାଇଁକିରି ତାଙ୍କୁ ଅନୁରୋଧ କଲେ, ଗୁରୁଦେବ ଆପଣ ଛାଡ଼ିଗଲେ ଆମେ ଅନାଥ ହେଇଛୁ, ଆପଣ ରୁହନ୍ତୁ ନା ମୁଁ ସେଇ ସର୍ତ୍ତରେ ରହିବି, ଯଦି ମୋର କନ୍ୟାର କଥାକୁ ତୁମେ ରାଜି ହେବ, କନ୍ୟା ଯାହା କହିବ ସେଇଥିରେ ତୁମେ ରାଜି ହେବ ତାହେଲେ ରହିବି ନା। ଠିକ୍ ଅଛି, କ'ଣ ତୁମେ ଚାହୁଁଛ ଦେବଯାନୀ? ଦେବଯାନୀ କହିଲେ ତୁମର କନ୍ୟା ଶର୍ମିଷ୍ଠା ମୁଁ ଯଦି ଏହାକୁ ବିବାହ କରିବି ମୋର ଦାସୀ ହେଇକି ଆସିବ, ରାଜକନ୍ୟା ଦାସୀ ହେଇକି ଆସିବ କଥା କହିଲେ ଠିକ୍ ଅଛି, ଅନ୍ୟ କୌଣସି ଉପାୟ ନାହିଁ, ରାଜି ହେଇଗଲେ। କିନ୍ତୁ ଶର୍ମିଷ୍ଠା ଏବଂ ଦେବଯାନୀଙ୍କ ଭିତରେ ଶତ୍ରୁତା ରହିଥିଲା। ତେଣୁ ଶର୍ମିଷ୍ଠା ଯେତେବେଳେ ଦେବଯାନୀ ଯେତେବେଳେ ବିବାହ କଲେ ଯଯାତି ମହାରାଜଙ୍କୁ, ସେତେବେଳେ ଗୋଟିଏ ସର୍ତ୍ତ କରିଥିଲେ ଯେ ତୁମେ ଶର୍ମିଷ୍ଠାଙ୍କ ସହିତ କୌଣସି ସଙ୍ଗ କରିବ ନାହିଁ। ଶର୍ମିଷ୍ଠା ଦାସୀ ହେଇକି ଯାଇଥିଲେ, କିନ୍ତୁ ଯଯାତି ମହାରାଜ ଶର୍ମିଷ୍ଠାଙ୍କ ସଙ୍ଗ କରି ଦୁଇ ପୁତ୍ର ସନ୍ତାନ ଦାନ କରିଥିଲେ, ଯଦୁ ଏବଂ ଆଉ ଜଣେ ଦୁର୍ବସୁନା କିଏ, ଏଇଭଳି ଦୁଇ ପୁତ୍ର ସନ୍ତାନ ଦାନ କଲେ। ଏକଥା ଜାଣିଗଲେ ଶର୍ମିଷ୍ଠା, ସାଙ୍ଗେ ସାଙ୍ଗେ ସେ ତାଙ୍କର ରାଜ୍ୟ ତ୍ୟାଗ କରିକି ପଳେଇ ଆସିଲେ, ପିତାଙ୍କ ପାଖକୁ ପଳେଇ ଆସିଲେ, ଶୁକ୍ରାଚାର୍ଯ୍ୟଙ୍କ ପାଖକୁ ପଳେଇ ଆସିଲେ। ଏବଂ ଯଯାତି ମହାରାଜ ଏତେ ସ୍ତ୍ରୈଣ ଥିଲେ ସେ ତାଙ୍କ ପଛେ ପଛେ ଧାଇଁ ନେଇକି ଆସିଲେ, ଏବଂ ଶୁକ୍ରାଚାର୍ଯ୍ୟ ଯେତେବେଳେ ଜାଣିଲେ ଏ କଥା ସାଙ୍ଗେ ସାଙ୍ଗେ ଶୁକ୍ରାଚାର୍ଯ୍ୟ କ୍ରୋଧ ପ୍ରକାଶ କରିକି ସେ କହିଦେଲେ ତୁମେ ଅକାଳ ବାର୍ଦ୍ଧକ୍ୟ ପ୍ରାପ୍ତ ହେବ। ତେଣୁ ସେ ଅକାଳ ବାର୍ଦ୍ଧକ୍ୟ ପ୍ରାପ୍ତ ହେଇଗଲେ। ପୁଣି ଯେତେବେଳେ ତାଙ୍କୁ ଅନୁରୋଧ କଲେ, ଶୁକ୍ରାଚାର୍ଯ୍ୟ କହିଲେ ତୁମେ ଏଇ ଯେଉଁ ରହିଛି ତୁମର ବାର୍ଦ୍ଧକ୍ୟକୁ ତୁମେ ଏକ୍ସଚେଞ୍ଜ କରିପାରିବ, ଏକ୍ସଚେଞ୍ଜ ଏବଂ ଏଇଟା ଏକ୍ସଚେଞ୍ଜ କରିପାରିବ, ତୁମେ କାହାକୁ ପ୍ରଦାନ କରି ତାଙ୍କ ଯୌବନ ନେଇପାରିବ। ତେଣୁ ଯଯାତି ମହାରାଜ ତାଙ୍କ ପୁତ୍ରମାନଙ୍କୁ ଅନୁରୋଧ କଲେ। ପ୍ରଥମ ପୁତ୍ର ହେଉଛି ଯଦା ଯଦୁ, ଯିଏକି ଶ୍ରେଷ୍ଠ ପୁତ୍ର ଯଦୁ, ଶର୍ମିଷ୍ଠାଙ୍କ ପୁତ୍ର। ତେଣୁ ଯଦୁ ଯେତେବେଳେ କହିଲେ ଯଦୁ ମନା କରିଦେଲେ, ଅବଶ୍ୟ ଯଦୁ ଯେଉଁ ପିତାଙ୍କର କଥାକୁ ଅଗ୍ରାହ୍ୟ କଲେ, ମାନିଲେ ନାହିଁ, ସେଥିପାଇଁ ତାଙ୍କର କୌଣସି ଅଧର୍ମ ହୋଇନି। କାହିଁକି ନା ଯଦୁ ମହାରାଜ ଜାଣିଥିଲେ ଯେ ତାଙ୍କ କୂଳରେ ଭଗବାନ ଆସିଲେ, ସେଥିପାଇଁ ସେ ଚାହୁଁନଥିଲେ ଡେରି ହେବା ପାଇଁ, ଭଗବାନ କେମିତି ଶୀଘ୍ର ଆସିବେ, ସେଥିପାଇଁ ସେ ତାଙ୍କର ଯୋଗବନ ପ୍ରଦାନ କରିନଥିଲେ। କିନ୍ତୁ ତାଙ୍କର ଯେଉଁ ଦେବଯାନୀଙ୍କର ଯେ କନିଷ୍ଠ ପୁତ୍ର ଗୁରୁ, ସେ ତାଙ୍କର କଥାକୁ କହିଲେ ଯେ ଶ୍ରେଷ୍ଠ ପୁତ୍ର ହେଉଛନ୍ତି ସେ, ଯେ ଉତ୍ତମ ଚିନ୍ତା ପୂର୍ଯ୍ୟା, ଉତ୍ତମ ପୁତ୍ର କିଏ ନା ତାଙ୍କର ପିତା, ଯାହା ଚିନ୍ତା କରି ଯଦି କାର୍ଯ୍ୟ କରିପାରିଲେ ତାହେଲେ ସେ ହେଉଛନ୍ତି ଉତ୍ତମ ପୁତ୍ର। ଆଉ ବୋଧକାରୀ ମଧ୍ୟମ, ମଧ୍ୟମ କିଏ ନା କହିଲେ କି କରନ୍ତି ସେ ହେଉଛନ୍ତି ମଧ୍ୟମ, ଏବଂ କହିଲେ ଯେ ଅଶ୍ରଦ୍ଧାର ସହିତ କରନ୍ତି ସେ ହେଉଛନ୍ତି ଅଧମ, ଏବଂ କହିଲେ ଯେ ନ କରନ୍ତି ସେ ହେଉଛନ୍ତି ମୂତ୍ର ସହିତ ତୁଳନୀୟ। ଏଇଭଳି ଭାବରେ କହିକିରି କହିଲେ ପିତା ମୁଁ ଆପଣଙ୍କର ମୋର ଯୌବନ ପ୍ରଦାନ କରୁଛି, ଆପଣ ବାଧ୍ୟକୁ ପ୍ରଦାନ କରନ୍ତି, ଏକ୍ସଚେଞ୍ଜ ହୋଇଗଲା। ତେଣୁ ଏଇଭଳି ଭାବରେ ଯଯାତି ମହାରାଜଙ୍କର ଅଭିଶାପ ପଡ଼ିଯାଇଥିଲା ଯଦୁବଂଶରେ, ଯେଉଁଥିପାଇଁକି ଯଦୁବଂଶରେ ଭଗବାନ କୃଷ୍ଣ ଆସିଲେ ମଧ୍ୟ ସେ ସମଗ୍ର ପୃଥିବୀର ସମ୍ରାଟ ହେଲେ ନାହିଁ। କିନ୍ତୁ ଗୁରୁ ବଂଶରେ ଆସନ୍ତି, ପାଣ୍ଡବମାନେ ଆସନ୍ତି, ତେଣୁ ପାଣ୍ଡବମାନେ ଯୁଧିଷ୍ଠିର ମହାରାଜ ସମଗ୍ର ପୃଥିବୀର ସମ୍ରାଟ ହେଲେ। ତେଣୁ ଗୁରୁ ଅର୍ଜୁନ ଯେତେବେଳେ ଭଗବାନ କହୁଥିଲେ ହେ କୃଷ୍ଣ ହେ ଯାଦବ ହେ ସତ୍ୟଦୀ ଅଜାନତା ନହିଁ ମାନ ତଗେଦ, ମୁଁ ଭାବୁଥିଲି ତମେ ଯଦୁକୁଳରେ ଆସିଛ, ତମେ ଅଭିଶପ୍ତ, ତମେ ରାଜା ହୋଇପାରିବ ନାହିଁ, ସେଥିପାଇଁ ମୁଁ ଏଇ ଭାବରେ ଏଇ ଗର୍ବରେ କହୁଥିଲି। କିନ୍ତୁ ପ୍ରଭୁ ଆପଣ ଯେଉଁ ଏଇ ଯେଉଁ ଐଶ୍ୱର୍ଯ୍ୟ ଦେଖି ମୁଁ ବର୍ତ୍ତମାନ ଆପଣଙ୍କ ପାଇଁ କ୍ଷମା ପ୍ରାର୍ଥନା କରୁଛି। ପିତେବ ପୁତ୍ର ସଖୀବ ସଖ୍ୟୁ ପ୍ରିୟା ପ୍ରିୟା ସୁଦେବ ସୋଢ଼ୁ, ପ୍ରଭୁ ମୋର ଯେଉଁ ମୁଁ ଆପଣଙ୍କୁ ଦୁଷ୍ଟତା କରିଛି, ଯେଉଁ ଦୋଷ କରିଛି, ଯେଉଁ ଅପରାଧ କରିଛି, ସେଥିପାଇଁ ମୋତେ କ୍ଷମା ଦିଅନ୍ତୁ। ପିତା ଯେଉଁ ତାଙ୍କ ପୁତ୍ରକୁ କ୍ଷମା କରନ୍ତି, ପ୍ରିୟା ସ୍ୱାମୀ ତାଙ୍କର ସ୍ତ୍ରୀକୁ ଯେଭଳି ଭାବରେ କ୍ଷମା କରନ୍ତି ସେଇଭଳି ଭାବରେ ଅହର୍ଷ ଦେଇକି ସୋଢ଼ୁ ଆପଣ ମୋର କଥାକୁ ମୋତେ ସୋଢ଼ୁ ମୋର କଥାକୁ ସହାୟ କରିନିଅନ୍ତୁ, ମୋତେ କ୍ଷମା କରନ୍ତୁ, ଏଇଭଳି ଭାବରେ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ତେଣୁ ଭଗବାନଙ୍କର ଯେଉଁ ଐଶ୍ୱର୍ଯ୍ୟ ଯେତେ ଦେଖିଲେ ମଧ୍ୟ ଲୀଳା ବର୍ଣ୍ଣନା କଲେ ମଧ୍ୟ ସେ କେବେ ସରିବ ନାହିଁ। ଭାଗବତ ଦ୍ୱିତୀୟ ସ୍କନ୍ଦ ଷଷ୍ଠ ଅଧ୍ୟାୟରେ ବ୍ରହ୍ମା କହୁଛନ୍ତି ନାରଦଙ୍କ ସେବତା ଯେ ଏ ନାରଦ ଭଗବାନଙ୍କ ଲୀଳା ମୁଁ ତୁମକୁ କ'ଣ କହିବି, ଯଦିଓ ଆମେ ଭଗବାନଙ୍କ ଗୁଣ ଲୀଳା ସବୁ ବର୍ଣ୍ଣନା କରୁଛୁ, କିନ୍ତୁ ପ୍ରକୃତରେ ନ ଜାଣ ବିନ୍ଦନି ତପ୍ରିୟ, ଆମେ ତାଙ୍କ ତତ୍ତ୍ୱରେ ଜାଣୁ, ଯଦିଓ ସେ ମୁଁ ବହୁତ କଥା କହୁଛି, ଯଶା ଅବତାର କର୍ମାଣି ଭଗବାନଙ୍କର ଅନେକ ଅବତାର ରହିଛନ୍ତି, ସୁତ ଗୋସ୍ୱାମୀ ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟରେ ଯେତେବେଳେ ଅବତାର ବିଷୟରେ ବର୍ଣ୍ଣନା କରୁଛନ୍ତି, 22 ଅବତାର ବିଷୟରେ ବର୍ଣ୍ଣନା କରିକିରି ଅନ୍ତିମରେ କହିଲେ ଯେ ଅବତାର ହି ଅସଂଖ୍ୟ, ଅନେକ ପ୍ରକାର ଅବତାର ଅଛନ୍ତି, ହରେକ ସତ୍ୱ ଦ୍ୱିଜ ନିଗା ଯଥା ବିଦାସନ କୁଡ଼ିଆ ସରସ୍ୱ ସହସ୍ରସ, କେତେ ଅବତାର ଆମେ ଗଣିପାରିବା ନାହିଁ, ଯେମିତି ଗୋଟେ ଅଖଣ୍ଡ ସ୍ରୋତରୁ ଅନେକ ଜଳରାଶି ତଳେ, ଅଖଣ୍ଡ ଜଳରାଶିରୁ ଅନେକ ସ୍ରୋତ ବାହାରିଯାଏ, ସେଭଳି ଭାବରେ ଭଗବାନଙ୍କର ଅବତାର ଅସଂଖ୍ୟ ରହିଛି। ତେଣୁ ବ୍ରହ୍ମା କହୁଛନ୍ତି ନାରଦକୁ, ହେ ନାରଦ ଯଶା ଅବତାର କର୍ମାଣି ଯାହାଙ୍କର ଅବତାର ଯାହାଙ୍କର କର୍ମ ଗାୟନ୍ତି ଅସ୍ମଦାଦେୟ, ଯେତେ ଦ୍ୱାଦଶ ମହାଜନ ଅଛନ୍ତି ସ୍ୱୟମ୍ଭୁ ନାରଦ ଶମ୍ଭୁ କୁମାର କପୁର ମନୁ ଇତ୍ୟାଦି ଯେତେ ମହାଜନ ଥିଲେ ମଧ୍ୟ ଯଦିଓ ଆମେମାନେ ସମସ୍ତେ ଭଗବାନଙ୍କର ଗୁଣ ଲୀଳା ଅବତାର ଗାନ କରୁଛୁ, କିନ୍ତୁ ନ ଜନ ଭିନ୍ନ ତତ୍ତ୍ୱେନ ଯାହାକୁ ତତ୍ତ୍ୱରେ କେହି ଜାଣିପାରିବେ ନାହିଁ, ତସ୍ମୈ ଭଗବତୀ ନମଃ। ଶିବଜୀ ସମୟ ହେଲା, ଶିବଜୀ ଯେତେବେଳେ ଶୁଣିଲେ ସମୁଦ୍ର ମନ୍ଥନ ଲୀଳା ଭଗବାନ ଆସି ମୋହିନୀ ରୂପରେ ଆସିଥିଲେ, ତେଣୁ ସେ ଯାଇଥିଲେ ସତୀଙ୍କ ସହିତ ଯାଇଥିଲେ ବୈକୁଣ୍ଠ ଲୋକକୁ, ତାଙ୍କୁ ପ୍ରାର୍ଥନା କଲେ ପ୍ରଭୁ ଆପଣ ମୁଁ ବହୁତ ଥର ଆପଣଙ୍କ ଅବତାର ବିଷୟରେ ଶୁଣିଛି ଦେଖିଛି ସବୁ କରିଛି, କିନ୍ତୁ ଏଇ ଯେଉଁ ମୋହିନୀ ରୂପ ଧାରଣ କରିଥିଲେ ସେ ମୋହିନୀ କେବେ ମୋତେ ଟିକେ ଦେଖାନ୍ତି ନା, କୌତୁହଳ ମୋର କୌତୁହଳ ହେଉଛି, ମହାନ କୌତୁହଳ ମୋର ହେଉଛି ଜାଣିବା ପାଇଁ। ତେଣୁ ଭଗବାନ ଯେତେବେଳେ ତାଙ୍କର ମୋହିନୀ ରୂପକୁ ଦେଖେଇଲେ ସେତେବେଳେ ଶିବଜୀ ମଧ୍ୟ ସ୍ତମ୍ଭୀଭୂତ, ଶିବଶିବ ମୋହଗ୍ରସ୍ତ ହୋଇଗଲେ, ତାଙ୍କ ପଛରେ ନାହିଁ ଲୋକ ନେଇକି ନାହିଁ କରିଲେ। ତେଣୁ ଏହିଭଳି ଭାବରେ ଭଗବାନ ସହିତ ନ ଅତିଶୟ ଭଗବାନଙ୍କ ସହିତ କିଛି ସମାନ ହୋଇପାରିବେ ନାହିଁ, ଆଉ ତାଙ୍କୁ ଉଦ୍ଧବ କଥା କ'ଣ କହିବା। ତେଣୁ ଭଗବାନଙ୍କ ଯେଉଁ ଲୀଳା ରହିଛି, ବିସ୍ତାର ଲୀଳା ରହିଛି, କିଛି ବର୍ଣ୍ଣନା କଲେ ମଧ୍ୟ କେହି ପ୍ରକୃତରେ ଭଗବାନ ନିଜେ ଜାଣିପାରୁନାହାନ୍ତି ତାଙ୍କର ଯେଉଁ ଆନନ୍ଦ ରହିଛି। करारविंदे नपदारविंदम मुखारविंदे निनिवेशयन्तम् वटाश्चपत्रं सत्ते शयानं बाणमुकुन्दं मनसा स्मरामि।
देवोति मा देवोति कौसुम भागवत द्वितीय स्कंध रे पुअ कपिलदेव कौसुंदी
जे सही भगवान जे कि समग्र विश्व जल ध्वंस होइजिव सेतेबेळे से प्रलय जड़े गोटे वटपत्र सहन करते एवं निजर आंगुठी से चोषण निजे चोषुए चोषुए
विश्वनाथ चक्रवर्ती भाषा कहते
जो पाद पदु पड़ू नकरता जो पादर एत आनंद रही सुधा रही अमृत रही सी अमृत किभर भाग
तेणु भगवान निजे निजर पाद पड़ आनंद प्राप्त
तेणु से ही भगवान जे कि रोशन सी मोर भागे आसते आश्चर्य कथा सब
तेणु आम पाखे विश्रांतर जय श्री भागवत की जय श्री गोपाल महाराज की जय श्री गुरुदेव की आनंद कोटि वैष्णव की दाय को प्रणाम जय श्री गोपाल।